ଆଜ୍ଞା ନମସ୍କାର, ମୋ ନାଁ ପାର୍ବତୀ ସେନାପତି, ମୁଁ ମା ମଙ୍ଗଳା ଏସ୍ଏସ୍ର ପ୍ରେସିଡେଣ୍ଟ କହୁଛି, ୱାର୍ଡ ନମ୍ବର 37ରୁ ସୀତାପୁର ବସ୍ତିରୁ କହୁଛି। ସରକାର ଆମକୁ ଯେଉଁ ଜାଗା ଦେଇଛନ୍ତି ସେଥିରେ ଆମେ ବହୁତ ବହୁତ ଖୁସି, କିନ୍ତୁ ଆମେ କିଛି ବର୍ଷା ଆଉ ଖରାରୁ ରକ୍ଷା ପାଇବା ପାଇଁ ଆମେ ଆଉ କିଛି ସରକାରଙ୍କ ଠୁ ସାହାଯ୍ୟ ଚାହୁଁଛୁ। ସେଥିପାଇଁ ସରକାର ଯଦି ଆମକୁ ଯୋଗେଇ ଦିଅନ୍ତେ, ଆମେ ତାଙ୍କ ପାଖରେ ଚିରଋଣୀ ହେଇ ରୁହନ୍ତୁ।